नमो भगवते वासुदेवाय। श्रीमद्भागवत दशमस्कन्ध चतुर्विंशोऽध्याय। शुक उवाच। परीक्षे चाहि शुक मुनि कहन्ति कृष्ण भाव घेनि बाळके कृष्ण कुओ नाहि बोलन्ति शिरे कर देइ हे राम कृष्ण कर त्राहि क्षुधारे कम्पु अछि देहि आनीत न पारिलु अन्न रात्र हुँ कल वेणु स्वन घर होइला दूर पथ आज त होइलु अनाथ बाळक बोल शुणि कर्णे गोविंद विचारन्ति मने अनेक जन्मे दुख सही ब्राह्मणी छन्ति मते ध्याई ताहांकु निस्तारिबि आज एणे मोहर बड़ कार्य पुअंक मुख चाहि हसि बोलन्ति प्रभु ब्रह्म राशि ए जे दिशई धूम वर्ण निकटे अशोक विपिन यज्ञ करन्ति विप्रे जहि तहि कि जाओ बेग होइ विचारि वेद ब्रह्म दीक्षा यज्ञ करन्ति स्वर्ग इच्छा धन वसन अन्न भोजा अतिथि करुथान्ति पूजा अतिथि मते तुम्भे जाओ मोर मागिला बोली कह राम अछन्ति कृष्ण संगे अन्न पुराए दियो बेगे शुणि सानंद मन होइ यज्ञ मिलिले पोए जाई। हरि हरि बोल। कपोले देइबे नि कर नमिले विप्रंक पयर उठिले सिरे कर देई कहन्ति विप्रंकु नाई शुणि मा सावधान होइ बने विजय बेनि भाई राम गोविंद गोप मिले फुटिले क्षुदार विकले अशोक वृक्ष तले रही आम्भंकु देले पठियाई अन्न पुड़ाए स्वामी देव भुंजीवे श्री राम माधव घरु आणंती प्रतिदिने बने भुंजंती तो समने रात्र ही बने आगसरी अन्न जे ओइलु पासरी एठाकु दूर गोपपुर क्षुधारे कंपई शरीर आम्भंकु राई कृष्ण पेशी अछंति वृक्ष तले बसी ताहांकु जेबे कर स्नेह अन्न पुड़ाए बेगे दियो यज्ञर स्वभाव ए मंत अतिथि पूजी बाजु कत ब्राह्मणे शुणि न शुणिले मन चंचले यज्ञ कले हरिर माया चक्रे पड़ी अल्प कर्मे पुण्य लोड़ी मन बुड़ाई छंति यज्ञ ब्राह्मण जन्मर स्वभावे जे हरि देश काल पात्र यज्ञादि धर्मर दैवत यज्ञ भोकतादि करी सर्व संपद नर हरि परम ब्रह्मन चिन्हिले मनुष्य बुद्धि आचरिले देवान देवान बोइले गोपाले निराश होइले घड़िए थाई दुख सुखे पुणी मिलिले कृष्ण पाखे बोलन्ति सिरे कर देई अन्न मागिलु आम्भे जाई तो कथा शुणि न शुणिले देवान देवान बोइले आम्भे ओइलु दुख पाई शुणि हसन्ति बेनि भाई। हरि हरि बोल। बोलन्ति शुण गोप पोए जाओ ब्राह्मण घर जाए ब्राह्मणी माने छन्ति घरे से मोते जानन्ति अंतरे मो भाव नित्ये से चिंतन्ति मोहर दर्शन इच्छन्ति ताहांकु अन्न माग जाई भुंजिबा उदर पुराई বাড়কে দয়া সে করন্তি, অতিথি ধর্ম মতে থান্তি, নানা ব্যঞ্জন আনি দেবে, বেগে বাহুড়ি যাও এবে। গোবিন্দ আজ্ঞা ঘেনি শিরে, পোয়ে চলিলে বিপ্র ঘরে, ব্রাহ্মণী মানে ছন্তি বসি, অড়ক তিলক প্রকাশি, স্ত্রী স্বভাবে অলঙ্কার, মঙ্গল নাদে গীত স্বর, কৃষ্ণর নাম তুণ্ডে গাই, পোয়ে মিলিলে ঘরে যাই, চরণে গড় ঘালি সই, বলন্তি শিরে কর দে, শুনি মা সাবধানে মায়ে, আম্ভে সকল গোপ পোয়ে, রাম গোবিন্দ আম্ভ তুলে, বনরে গাই রক্ষিথিলে, ক্ষুধা অনড়ে দুঃখ শ্রমে, বিজয় অশোক বিপিনে, আম্ভঙ্কু রাই বেনি ভাই, এথকু দেলে পঠিয়াই, অন্ন পুড়াই মায়ে দেব, ভুঞ্জিবে শ্রীরাম মাধব, বহন দিয় মায়ে অন্ন, তেবে সে পাইবে জীবন, আম্ভর দেখুছ দেহ, দেবা ন দেবা বেগে কহ, শুনি উসত বিপ্র নারী, সকল চর চাপা সরি, আনন্দে পুলকিত হই, নয়নু অশ্রু জল বহি, কৃষ্ণর নাম জপুছন্তি, ফিটিলা ভববন্ধ ভ্রান্তি, তক্ষণে শুচিমন্ত হই, ঘরে পশিলে বেগে যাই, অন্ন ব্যঞ্জন সে আনন্দে বাড়িলে বিশেষে, বিবিধ পাত্রে অন্ন ঘেনি, বাহার হইলে কামিনী, আনন্দে দেলে হুড়হুড়ি, যেসনে সমুদ্র উছুড়ি, সম্পদ তুচ্ছ প্রায় করি, এক আর এক আগসরি, বিপ্রে যে যজ্ঞশালে থিলে, গোড়াই আগে ওগাড়িলে, বলন্তি কোপ ভর হই, তুম্ভঙ্কু কেহু কলা বাই, গোপালে বনে বেণু বাই, বলন্তি গাইকি চরাই, তাঙ্ক নিকটে তুম্ভে গলে, আউ কি থিব জাতি কুড়ে, ভলে বাহুড়ি যাও ঘর, গৌড়ে বনে বলিয়ার, ব্রাহ্মণী ন শুনিলে তাহা, কৃষ্ণরে বলিচি উৎসাহা, গহলে গলে পেলা পেলি, স্বামীকি পকাইলে ঠেলি, সমুদ্রে আসন্তে লহরি, তাবালি বন্ধ কিয়া বরি, কৃষ্ণ ভক্তিরে বলবন্তা, তেণু সে স্বামীকি জিণন্তা, ব্রাহ্মণে ধরি ন পারিলে, যজ্ঞশালকু বাহুড়িলে, হরি হরি বোল। এক ব্রাহ্মণী ক্ষীণ দেহি, গহলে ন পারিলা যাই, দরিদ্রপণে দুঃখ পাই, অন্ন বসন ন মিলই, কৃষ্ণ হু ন জানইয়া ন, মন বচনে নিত্যে ধ্যান, অনেক জন্মে দুঃখ পাই, তাহা জানন্তি ভাবগ্রাহী, তাহার স্বামী ধরি করে, নেই বান্ধিলা নিজ ঘরে, মাড় মাইলা রোষ ভরে, রোড়ে বান্ধিলা ধাতিকারে, দ্বার কবাট আন্টে কিলি, যজ্ঞশালারে যাই মিলি, ব্রাহ্মণী হইলা মূর্ছিত, কৃষ্ণ চরণে দেই চিত্ত, পুণি ক্ষণকে জ্ঞান পাই, বলন্তি কান্দি কৃষ্ণ ত্রাহি, গলে ଗଲେ ଯେ ବିପ୍ର ନାରୀ ମାନେ ମିଳିଲେ ଅଶୋକ ବିପିନୀ ବୃକ୍ଷର ତଳେ ଗୋପ ମେଳେ କୃଷ୍ଣ ଦେଖିଲେ ଚର୍ମ ଡୋଳେ ଶ୍ୟାମ ସୁନ୍ଦର ତନୁବର୍ଣ୍ଣ ପୀତବସନ ଶୋଭାବନ କଙ୍କଣ କୁଣ୍ଡଳ ବିରାଜେ ତେଜେ କୋଟିଏ କାମ ଗଞ୍ଜେ ରଙ୍ଗ ମୃତ୍ତିକା ଅଙ୍ଗେ ବୋଳି ମୟୂର ପୁଚ୍ଛ ଗୁଞ୍ଜ ମାଳି ଆମ୍ବ ବଉଳ ଜାମୁଡାଳ ହୃଦେ ଲମ୍ବ ଇବନମାଳ ପାଦେ କଠାଉ ରଙ୍ଗ ସାର ଶ୍ରୀରାମ କନ୍ଧେ ବାମ କର ଦକ୍ଷିଣ କରେ ପଦ୍ମ ଘେନି ଧୀରେ ଘୁରାନ୍ତି ଅନ୍ତର୍ଯ୍ୟାମୀ କର୍ଣ୍ଣରେ ନୀଳ ଉତ୍ତପଳ ସୁନ୍ଦର କାକପୋଳ ଜେସନେ ନଟବର ବେଶ ରଙ୍ଗ ଧରେ ମନ୍ଦ ହାସ ଇସିତ ହାସ୍ୟ ମୁକ ହୋଇ ବ୍ରାହ୍ମଣୀ ମାନଙ୍କୁ ଅନାଇ ବ୍ରାହ୍ମଣ ନାରୀ କୃଷ୍ଣ ଦେଖି ପିଛାଡ଼ି ନ ପାରନ୍ତି ଆଖି ଦେହ ତିନ୍ତିଲା ଅଶ୍ରୁ ଜଳେ ଅନ୍ନ ଥୋଇଲେ କାଖୁ ତଳେ ତକ୍ଷଣେ ଶିରେ କର ଦେଇ ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ହରି ହରି ବୋଲ ଅନଳ ଦେଖିଣ ପତଙ୍ଗ ଜେହ୍ନେ ହୁଅନ୍ତି ଉଦବେଗ ବୋଲନ୍ତି କରିବା ଗୋକୋଳ ଜୀବନ ହୋଇବ ସୁଫଳ କେବଳ ଏମନ୍ତ ନୁହଇ ବ୍ରାହ୍ମଣେ ନ ଦେବେଟି ଯାଇ ପର ପୁରୁଷ କୋଳ କଲେ ବିପ୍ରେ ଦଣ୍ଡିବେ ଘରେ ଗଲେ ଏମନ୍ତେ ବିଚାରନ୍ତି ରହି କୃଷ୍ଣ ବଦନେ ଚକ୍ଷୁ ଦେ କଣ୍ଠ କୁଣ୍ଠିତ ରସଭର ଅଧର କମ୍ପେ ଥର ହର ପୁଣ ପୁଲକ ଭରେ କୁଚ ଜାନୁ କମ୍ପଇ ଘନ ଘଞ୍ଚ ପଡ଼ିଲେ ପଞ୍ଚସରେ ଘାରି କୃଷ୍ଣଙ୍କୁ ଦେଖି ବିପ୍ର ନାରୀ ଆତ୍ମା ହୋଇଲା ମୋହଗତ ପଞ୍ଚପରାଣ କଣ୍ଠାଗ୍ରତ ଚକ୍ଷୁ ବୁଝିଲେ ଭାବ ଭରେ କୃଷ୍ଣଙ୍କୁ ଦେଖିଲେ ଭିତରେ ହୃଦୟ ଦେଖି ନାରାୟଣ ନିବିଡ଼େ କଲେ ଆଲିଙ୍ଗନ ତାପ ଛାଡ଼ିଲେ ବିପ୍ର ନାରୀ ଜନ୍ମ ମରଣ ଆଦି କରି ଜେହ୍ନେ ଜ୍ଞାନୀଙ୍କ ସଙ୍ଗ ପାଇ ବିଷୟ ଖେଦ ନ ଲାଗଇ ଜ୍ଞାନକୁ ପାଇ ଦିନେ ଦିନେ ତାପ ଛାଡ଼ନ୍ତି ଜେହ୍ନେ ଜନେ ପୁଣି କ୍ଷଣ କେ ଚକ୍ଷୁ ଫେଇ ଦେଖନ୍ତି ନୟନ ପୁରାଇ ଚିତ୍ର ପ୍ରତିମା ପ୍ରାୟ ହୋଇ ମନ ବୁଡ଼ିଲା କୃଷ୍ଣ ତହି ଜାଣିଲେ ପ୍ରଭୁ ଭଗବାନ ବୋଲନ୍ତି ମଧୁର ବଚନ ଭଲେ ଅଇଲ ଟିକି ପଥେ ମୋ ରୂପ ଦେଖିବା ନିମନ୍ତେ ଆସ ଗୋ ବିପ୍ର ନାରୀ ଗଣ ନମଇ ତୁମ୍ଭର ଚରଣ ତୁମ୍ଭ ଚରଣ ରେଣୁ ଶିରେ ଘେନି ସଂସାରୁ ପ୍ରାଣିତରେ ବସଏ ବୃକ୍ଷ ତଳେ ଆଇ ମୋତେ ଅଇଲ ଅନ୍ନ ଦେଇ ଆଜ ପବିତ୍ର ମୋର ଦେହି ହୋଇବ ଯଜ୍ଞ ଅନ୍ନ ଖାଇ ତୁମ୍ଭଙ୍କୁ କି କରିବା ସେବା ବିଚାରି ମୋତେ ଆଜ୍ଞା ଦେବା ଜ୍ଞାନୀ ଆତ୍ମଜ୍ଞାନ ପାଇ ଧ୍ୟାନେ ଚିନ୍ତନ୍ତି ମୋର ଦେହି ତୁମ୍ଭର ସ୍ୱାମୀ ସେବା ପ୍ରାୟ ଜ୍ଞାନୀ କରନ୍ତି ମୋତେ ଲୟ ଏବେ ଦେଖିଲ ମୋ ଶରୀର ନିଜ ମନ୍ଦିରେ ବିଜେ କର ତୁମ୍ଭର ସ୍ୱାମୀ ପାଦେ ସେବ ଯେବେ ଏ ସଂସାରୁ ତରିବ ବେଗେ ଘରକୁ ଯାଅ ଆଇ ପୂର୍ଣ୍ଣ ଆହୁତି ବେଳ ହୋଇ ତୁମ୍ଭଙ୍କୁ ଘେନି ବିପ୍ରବରେ ପୁଣ୍ୟ ସାଧିବେନି ନିଜ ଘରେ ଶୁଣି ଗୋବିନ୍ଦ ମୁଖୁବାଣୀ ବୋଲନ୍ତି ବିକଳେ ବ୍ରାହ୍ମଣୀ ଭୋନାଥ କମଳ ଲୋଚନ ଅଶେଷ ଦୁଃଖ ବିମୋଚନ ତୋହର ଆଦି ଅନ୍ତ ନାହିଁ ପ୍ରକୃତି ତୋତେ ନ ଜାଣଇ ଅଶେଷ ବ୍ରହ୍ମାଣ୍ଡ ଗୋସାଇଁ ହେମନ୍ତ ବୋଲ କାହିଁ ପାଇଁ ଆମ୍ଭେ ଛାଡ଼ିଲୁ ମହପାସ ତୋହର ପାଦ ମୂଳେ ଆସ ତୋହର ଚରଣ ତୁଳସୀ କବରୀ ଭାରେ ତାହା ଖୋସି କବରୀ ଭାର ସଜ କରି ତୋ ପାଦେ ସେବିବୁ ମୁରାରୀ ଖଟିବୁ ପାଦ ପଦ୍ମ ତଳେ ଅଶେଷ ଜନ୍ମ ପୁଣ୍ୟ ଫଳେ ସ୍ୱାମୀ ତନୟ ବନ୍ଧୁ ଗୁରୁ ତେଜିଲୁ ତୋହର କୃପାରୁ ଅଷ୍ଟାଙ୍ଗ ଯୋଗ ଲୟେ ବସି ତୋ ରୂପ ଚିନ୍ତନ୍ତି ସନ୍ନ୍ୟାସୀ ତାହା ପାଇଲୁ ପୁଣ୍ୟ ବଳେ ଭୋନାଥ ରଖ ପାଦ ତଳେ ଇଷ୍ଟ କୁଟୁମ୍ବେ କାର୍ଯ୍ୟ ନାହିଁ ବଞ୍ଚିବୁ ତୋ ମୁଖ ଅନାଇଁ ଏଠାରୁ ଯେବେ ଆମ୍ଭେ ଯିବୁ ଘରେ ତପସି ନ ପାରିବୁ ବନ୍ଧୁ ପିଅର ପୁତ୍ର ପତି ଆମ୍ଭଙ୍କୁ ବୋଲିବେ ଅସତୀ ସଂସାରେ ନ ବୋଲିବେ ଭଲ ବିଚାରି କହ ଆଦି ମୂଳ ଉଭୟ କୂଳ ନ ପାଇଲୁ ଏବେ ନିଶ୍ଚୟ ନାଶ ଗଲୁ କିସ କରିବୁ ଘରେ ଯାଇ ତୋ ତହୁଆନ ଗତି ନାହିଁ ହସି ବୋଲନ୍ତି ଭଗବାନ ହେମନ୍ତ ନବୀ ଚାର ମନ ହରିହରି ବୋଲା ମୋର ଚରଣେ ଚିତ୍ତ ଦେଇ ଚଣ୍ଡାଳ ଘରେ ଯେବେ ଥାଇ ସଂସାର ତାର ପାଦେ ପୂଜେ ଯେ ମୋର ନାମ ନିତ୍ୟ ଭଜେ ତୁମ୍ଭଙ୍କୁ ଦେଖି ସ୍ୱାମୀ ଗଣେ ଖଟିବେ ତୁମ୍ଭର ଚରଣେ ତୁମ୍ଭଙ୍କୁ ନୟନେ ଦେଖିବେ ଜନ୍ମ ମରଣ ପାସୋରିବେ ମୋର ମହିମା ଶୁଣ ନାରୀ ଯେ ମୋର ନିକଟେ ଆବୋରି ମୋକ୍ଷ ବିଧାନେ ଯେ ଭଜଇ ମୋହର ତହିଁ ମନ ଦେଇ ମୋତେ ପାଇବା ଆସେ ଜଗୀ ବିଘ୍ନେ ହୁଅନ୍ତି ଦୁଃଖ ଭାଗୀ ମୋହର ଆଦି ଅନ୍ତ ନାହିଁ ପ୍ରାଣୀ ପାଇବ ମୋତେ କାହିଁ ଯେ ମୋତେ ଦୂରେ ଥାଇ ଚିନ୍ତି ସେ ମୋତେ ନିକଟେ ଦେଖନ୍ତି ମନ ବଚନ ଦିଅନ୍ତି ମୋତେ ମୁଁ ଥାଇ ତାଙ୍କ ହୃଦଗତେ ବେଗେ ମନ୍ଦିରେ ଯା ମାଏ ଚିତ୍ତ ନିବେଶି ମୋର ପାଏ ସଂସାରେ ସୁଖ ଭୋଗ କରି ଅନ୍ତେ ପାଇବ ମୋର ପୁରୀ ମୋ ପାଦେ ତୁମ୍ଭ ମନ ଥାଉ ମୋ ନାମ ଧରି ଦିନ ଯାଉ ଏବେ ତୁମ୍ଭଙ୍କୁ ବୋଲୁ ଯାହା ହେତୁ କରିଣ ଘେନ ତାହା ତୁମ୍ଭେ ସ୍ୱଭାବେ ସ୍ତ୍ରୀ ଜନ୍ମ ନ ଜାଣ ବେଦ ଅଧ୍ୟୟନ ଶାସ୍ତ୍ର ସ୍ତୁତି ଯେ ତୁମ୍ଭ ନାହିଁ ନାମ ଭଜିବ ଗୀତ ଗାଇ ନିଶ୍ଚଳେ ନାମ ଗୁଣ ଭଜି ମୋତେ ପାଇବ ଗୁଣେ ରଞ୍ଜି ତୁମ୍ଭଙ୍କୁ ମୋର ବଡ଼ ଦୟେ ଗୃହେ ଚଳିବା ଏବେ ମାଏ ଏକଥା ଶୁଣି ବିପ୍ର ନାରୀ କୃଷ୍ଣ ବଚନ ଚିତ୍ତେ ଧରି ହରଷ ବିସ୍ମୟେ ଆରତ ଏବେ ହୋ ଶୁଣ ନରନାଥ କୃଷ୍ଣ ବଚନେ ଛାଡ଼ି ଭ୍ରାନ୍ତି ପାଦେ ପଡ଼ିଲେ ବିପ୍ର ସତୀ ଚରଣ ରେଣୁ ଘେନିସିରେ ବ୍ରାହ୍ମଣୀ ଗଲେ ନିଜ ପୁରେ କୃଷ୍ଣର ପାଦେ ଚିତ୍ତ ଦେଇ ଆନନ୍ଦ କେ ପାରିବ କହି ମଙ୍ଗଳ ହୁଳ ହୁଳି ନାଦେ କରନି ବେଶୀ କାନ୍ଧେ କାନ୍ଧେ ମଙ୍ଗଳ ନାଦେ ଗୀତ ଗାଇ ନାଚନ୍ତି କୃଷ୍ଣ ଭାବ ବହି ଶୁଣ ରାଜନ ଚୂଡାମଣି ବନ୍ଧନେ ଥିଲା ଯେ ବ୍ରାହ୍ମଣୀ ଶୁଣିଲା ହୁଳ ହୁଳି ନାଦ ବ୍ରାହ୍ମଣୀ ମାନଙ୍କ ଆନନ୍ଦ ଆତ୍ମାକୁ କହେ ରୋଷ ବହି ନିର୍ଲଜ ଅଛୁ କାହିଁ ପାଇଁ ତୁଚ୍ଛାର ଅତ୍ୟନ୍ତ ପାତକି କୃଷ୍ଣଙ୍କୁ ନ ପାରିଲୁ ଦେଖି ଯାହାର ନାମ ହୃଦେ ଧରି ଶଙ୍କର ନିତେ ବ୍ରହ୍ମଚାରୀ ତୁଚ୍ଛାର ନକ କଲୁ ଯେ ପୁଣ୍ୟ ବ୍ରାହ୍ମଣୀ ମାନେ ବଡ଼ ଧନ୍ୟ କୃଷ୍ଣଙ୍କୁ ଦେଖିଲେ ନୟନେ ଆଜ୍ଞା ଶୁଣିଲେ ବେନି କର୍ଣ୍ଣେ କିସ ପାଇବୁ ମୋ ଶରୀରେ ଦରିଦ୍ର ଦୁଃଖୀ ନିରନ୍ତରେ ଏତେ ବୋଲିଣ ମନ କରି ହୃଦୟରେ କୃଷ୍ଣ ନାମ ଧରି ଉଚ୍ଚେ ରଟିଲା ନାମ ଗୁଣ ତ୍ରାହି କରିବା ନାରାୟଣ ହେ କୃଷ୍ଣ ପରମ ମଙ୍ଗଳ ଦାସ ବତ୍ସଳ ଆଦି ମୂଳ ମୁଛାର କୋଟି କେ ଅନ୍ତର କାହିଁ ପାଇବି ତୋ ପୟର ଏଛାର ଜୀବନ ନ ଥାଉ ଗୋବିନ୍ଦ ନାମ ଶୁଣି ଯାଉ ମୁଣ୍ଡ ମାଇଲା ସ୍ତମ୍ବେ ନେଇ ପ୍ରାଣ ଛାଡ଼ିଲା କୃଷ୍ଣ ଧ୍ୟାଇ କୃଷ୍ଣର ପାଦେ ମନ ଥିଲା ତୁଣ୍ଡରେ ନାମ ଉଚ୍ଚାରିଲା ତକ୍ଷଣେ ଦିବ୍ୟ ରୂପ ହୋଇ ପଶିଲା କୃଷ୍ଣ ଦେହେ ଯାଇ ଭକତ ବନ୍ଧୁ ଭାବଗ୍ରାହୀ ହୃଦୟରେ ଥାବ ଦେଲେ ନେଇ ଏବେ ହୋ ଶୁଣ ମହିପାଳ ଶ୍ରୀକୃଷ୍ଣ କ୍ରୀଡ଼ା କୁତୁହଳ ଦାସ ବତ୍ସଳ ଭାବଗ୍ରାହୀ ବୋଲନ୍ତି ପୁଅ କୁଅ ନାଇଁ ଅନ୍ନ ଭୋଜନ କର ବସି ଆନନ୍ଦେ ନିଚ ଆତ୍ମା ତୋଷି ଦାସ ବତ୍ସଳ ଭାବଗ୍ରାହୀ ବୋଲନ୍ତି ପୁଅଙ୍କୁ ନାଇଁ ଅନ୍ନ ଭୋଜନ କର ବସି ଆନନ୍ଦେ ନିଜ ଆତ୍ମା ତୋଷି ଶୁଣି ସାରନ୍ଦ ଗୋପ ପୋଏ ସଙ୍ଗେ ଭୁଞ୍ଜିଲେ ଦେବରାୟ ସ୍ୱର୍ଗେ ଦେଖନ୍ତି ଦେବତାଏ ଗୋପଙ୍କ ସ୍ନେହ କୃଷ୍ଣ ଠାଏ ହେମନ୍ତ ଲୀଳା ବନ ମାଳି ଗୋପୀ ଗୋପାଳ ମିଳେ କେଳି ହରି ହରି ବୋଲା ଅନନ୍ତ ପ୍ରଭୁ ଆଦି ମୂଳ ଗୋପେ ମିଳିଲେ ରାତ୍ର କାଳ ବ୍ରାହ୍ମଣେ ନିଜ ନାରୀ ଦେଖି କୃଷ୍ଣର ଭାବ ଉପଲକ୍ଷି ବେଦ ପୁରାଣେ ପରିମାଣୀ ନିଶ୍ଚେ ଜାଣିଲେ ଚକ୍ର ପାଣି ଭକତି ଦେଖି ନାରୀଙ୍କର ମନେ ପାଇଲେ ଖେଦ ଭର ବୋଲନ୍ତି ଆତ୍ମନିନ୍ଦା କରି ଜଣ ଜଣ କେ ନାମ ଧରି ଶ୍ରୀକୃଷ୍ଣେ କଲୁ ଅପରାଧ ଧିକ ଆମ୍ଭର ବ୍ରହ୍ମପଦ ବେଦ ପୁରାଣ ଯେତେ ପଢୁ ଧିକ ଆମ୍ଭର ଆତ୍ମା ପୋଡ଼ୁ ବେଦ ପୁରାଣ ଦୀକ୍ଷା ପାଇ ଯେ କୃଷ୍ଣ ଭାବ ନ ଜାଣ ଧିକ ତାହାର ଜନ୍ମ କର୍ମ ଅନେକ ମତେ ହୁଏ ଭ୍ରମ ହେମନ୍ତ ବିଚାରି ବ୍ରାହ୍ମଣେ ଧନ୍ୟ ବୋଲନ୍ତି ନାରୀ ଗଣେ ଯେ ଯାହା ପତ୍ନୀ ମୁଖ ଚାହିଁ ତୋଷ ହୋଇଲେ ଯଜ୍ଞ ଦାହୀ କୃଷ୍ଣର ମାୟା ଅଗୋଚର ଭ୍ରମନ୍ତି ବ୍ରହ୍ମା ଶିବ ସୁର ଜଗତ ଗୁରୁ ପଣେ ଥାଇ ବ୍ରାହ୍ମଣ ନାମ ଆମ୍ଭେ ବହି ସ୍ତ୍ରୀଙ୍କି ନୋହିଲୁ ଭାଜନ ଏହାଙ୍କ ନାହିଁ ଦିବ୍ୟ ଜ୍ଞାନ କେମନ୍ତେ କୃଷ୍ଣଙ୍କୁ ଜାଣିଲେ ପୂର୍ବେ କେତେ ତପ କଲେ ଦେଖ ଆମ୍ଭର କର୍ମ ଫଳ ଅନ୍ନ ମାଗିଲେ ଆଦି ମୂଳ ଯଜ୍ଞେ ପୂଜୁଛୁ ଯାର ପାଦ ପ୍ରତ୍ୟକ୍ଷେ ମିଳିଲେ ଗୋବିନ୍ଦ ତାହାଙ୍କୁ ନ ଚିହ୍ନିଲୁ ମୋହେ ଜୀବନ ଅଛି କିମ୍ପା ଦେହେ ଯେ ହରି ଦେଶ କାଳ ପାତ୍ର ମଙ୍ଗଳ ଦିବ୍ୟ ବେଦ ତତ୍ତ୍ୱ ବିପ୍ର ଅନଳ ଦେବଗଣ ଯଜ୍ଞ କରତା ଜନାର୍ଦ୍ଦନ ସକଳ ପ୍ରଭୁ ଭଗବାନ ନ ଜାଣି ହୋଇଲୁ ଅଜ୍ଞାନ କମଳା ଥାଇ ପାଦ ତଳେ ବଦନ ନିରୂପି ନିଶ୍ଚଳେ ଚଞ୍ଚଳା ପଦ୍ମ ପାଦେ ସେ ବି ଭାବି ନ ପାଇଲା ସାଧବି ଅନାଦି ପ୍ରଭୁ ଯୋଗେଶ୍ୱର ଗୁପତେ ଅଛି ନନ୍ଦ ଘର ଜାଣି ନ ପାରିଲୁ ସକଳେ କୃଷ୍ଣର ମାୟା ଯୋଗ ବଳେ ନମଉ ପ୍ରଭୁ ଯୋଗେଶ୍ୱର ଗତି ମୁକତି ଗଦାଧର ତୋହର ମାୟା ଚକ୍ରେ ଭ୍ରମି আম্ভি বোলাউ নিত্য কর্মী। অনেক কলু অপরাধ ত্রাহি করিবা পদ্মনাভ, হেমন্ত বলি গোড়াইলে বনে অনেক দূর গলে। কৃষ্ণ ন দেখি ঘোর বনে, ব্রাহ্মণে বিচারন্তি মনে, গোবিন্দ বিজে নন্দ ঘরে, জাত হইলে মধুপুরে। আম্ভে ন যিবা গোপপুর, নপুণ জানে কংসাসুর, মথুরা যেতেবেলে যিবে কৃষ্ণ কংসকু সহারিবে। কৃষ্ণে দেখিবা রাম তুলে, হেমন্ত বলি বাহুড়িলে। সুজনে শুণ কর্ণ দ্বারে, নবুড় সংসার সাগরে। হরিহরি বল। সকল প্রাণী হৃদে থাই, ভ্রম করান্তি ভাবগ্রাহী, তাহার নাম উচ্চারিলে ভ্রম ন থাই আত্মা তুলে। কহিলি এ পরম তত্ত্ব কৃষ্ণ সেবক বলবন্ত, রে মন কৃষ্ণ আশ্রয় কর, সর্ব আপদ হেব দূর। কহই দাস জগন্নাথ কৃষ্ণ চরিত ভাগবত, ভাবে কহই দাস জগন্নাথ, ভাবে কৃষ্ণ চরিত ভাগবত। হরি হরি বল। ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং দশমস্কন্ধে পূর্বার্ধে যজ্ঞপত্নী উদ্ধারণম নাম চতুর্বিংশ অধ্যায়।